ପ୍ରଖ୍ୟାତ ଔପନ୍ୟାସିକ ଗାଳ୍ପିକ ଗୋପୀନାଥ ମହାନ୍ତିଙ୍କର ଏକ ଭାବନାତ୍ମକ ଗଳ୍ପ ଚଢ଼େଇ। ବୈଶାଖର ଆରମ୍ଭ, ଦିନ 3:30 ବେଳ, ଢଳିଲା ଖରା ବି ଜଳୁଛି। ସାମ୍ନାରେ ବାଁକୁ 2 କୃଷ୍ଣଚୂଡ଼ା ଗଛ, ଇଟାବର୍ଣ୍ଣର ଫୁଲ ଲଦି ହୋଇଛି। ମଝିରେ ମଝିରେ ଅଳ୍ପ ପୁଳିଏ ଗୁଜୁରା ଗୁଜୁରା ପତ୍ର, ଡାହାଣକୁ ପ୍ରକାର ପ୍ରକାର ନାଲି ଫୁଲରେ ଛାଉଣି ହୋଇ ବୁଗେନଭିଲିଆ ଗଛଗୁଡ଼ିଏ ଲାଗୁଛି, ସେସବୁ ବି ଜଳୁଛି। ଶଙ୍କର ମିଶ୍ର ଅନ୍ୟମନସ୍କ ହୋଇ ଚାହିଁ ରହିଥିଲେ, ଅନୁଭବ କରୁଥିଲେ ଯେପରିକି ନିଆଁ ଲାଗିଛି, ସବୁ ଖାଲି ଜଳୁଛି। ଓହ୍, କି ବିଭୀଷିକା! ହଠାତ୍ ମନେ ପଡ଼ିଗଲା ସେଇ ଛୋଟ ଚଢ଼େଇଟି କାହିଁ। ତା କଥା ମନେ ପଡ଼ିଲା ମାତ୍ରେ ଖରା ତାରି ଉପରେ ସତେ ଯେମିତି ଢାଙ୍କି ହୋଇଗଲା। ଶୀତଳ ପାତଳ ଛାଇ ସୁଲସୁଲିଆ ପବନ ଦେହରେ ବାଜିଲା, ଶୁଭିଲା ପାହାଡ଼ି ଝରଣାର କୁଳୁକୁଳୁ ଶବ୍ଦ, ଆଉ ଉପରେ ଡେଙ୍ଗା ଗଛମାନଙ୍କ ଉପରେ ହାଲୁକା ଶାଗୁଆ ଚାନ୍ଦୁଆରେ କାନ୍ଧି କାନ୍ଧି ନାଲି ଫୁଲ ସଜା ହୋଇଛି। ସ୍ଥାନେ ସ୍ଥାନେ ଉଜ୍ଜ୍ୱଳ ନାଲି ଲତା ପଳାଶ ଫୁଲର ଦୋଳି ତଳକୁ ଓହଳିଛି। ଆଗରେ ଏ ପାଖରୁ ସେ ପାଖ, ସେ ପାଖରୁ ଏ ପାଖ ହୋଇ ଉଡ଼ୁ ବୁଲିଛି ସେହି ସାନ ଚଢ଼େଇ। ଥଣ୍ଟଟି ନାଲି, ଦେହଟି ଚିକ୍କଣ ଇନ୍ଦ୍ର ନୀଳବର୍ଣ୍ଣର, ଉଡ଼ିଲାବେଳେ ଦିଶେ ସେଇ କଳାବର୍ଣ୍ଣର ଝଲକ। ହଠାତ୍ ଚଢ଼େଇଟି କୁଆଡ଼େ ହଜିଯାଏ, ପୁଣି ଦିଶେ, ପୁଣି ହଜେ। ଏଦିନେ ତାର ସେହି ବର୍ଣ୍ଣ, ବର୍ଷା ଦିନେ ବର୍ଷା ଥମିଥିଲା ବେଳେ ହଠାତ୍ କେଉଁଠି ସେ ହାବୁଡ଼େ, ସେତେବେଳେ ସେ ଉଡ଼ନ୍ତା ଟିକି ଇନ୍ଦ୍ରଧନୁଟିଏ, ଦେହଟି ସେହି ବର୍ଣ୍ଣର। ଶୀତଦିନେ ଯେତେବେଳେ ଦିନର ଆଲୁଅ ଦିଶୁଥାଏ ମ୍ଳାନ, ସେତେବେଳେ ତା ଦେହର ବର୍ଣ୍ଣ ଉଜ୍ଜ୍ୱଳ ରକ୍ତ କାଇଁଚ ପରି। ଯେତେବେଳେ ସେ ଦିଶେ ସେତେବେଳେ ଉପୁଜାଏ ତାଙ୍କର କୁତୂହଳ, ବିସ୍ମୟ ଓ ଆନନ୍ଦ। ସେ ବସେ ନାହିଁ, ଶବ୍ଦ କରେ ନାହିଁ, ଏପାଖୁ ସେପାଖୁ ଉଡ଼ିଯାଇ କୁଆଡ଼େ ଅନ୍ତର୍ହିତ ହୋଇଯାଏ। କିନ୍ତୁ ସେ ଲୁଚିଗଲା ପରେ ବହୁତ ବେଳ ଯାକେ ଶଙ୍କର ମିଶ୍ରଙ୍କୁ ଲାଗୁଥାଏ ଯେପରିକି ସେ ଏକ ନୂଆ ଜୀବନରେ, ଅଲଗା ପୃଥିବୀରେ, ଅଲଗା ଅନୁଭୂତି ଭିତରେ ଅଛନ୍ତି। ଏଠି ତାଙ୍କ ପାଇଁ ସବୁ ଆନନ୍ଦମୟ, ସେଇ ବିଚିତ୍ର ଅନୁଭୂତି ତାଙ୍କର ଚେତନାକୁ ଆଚ୍ଛନ୍ନ କରି ରଖେ କିଛିଦିନ ପର୍ଯ୍ୟନ୍ତ। ସେତେବେଳେ ନିତିଦିନର ଅଭ୍ୟସ୍ତ ଜୀବନ ବିତାଇଲା ବେଳେ ଚାଉଁ ଚାଉଁ ଲାଗୁଥାଏ, ଲାଗୁଥାଏ ଯେ ତାଙ୍କ ଚାରିପାଖେ ଏ ଯେଉଁ ସଂସ୍କାର, ଏଠି ତାଙ୍କର ଯାହା ଯାହା ଇନ୍ଦ୍ରିୟ ଅନୁଭୂତି, ଇଏ ବାସ୍ତବାନ, ଏଠି ସେ ଖାଲି ସ୍ୱପ୍ନ ଦେଖୁଛନ୍ତି ଓ ଏସବୁ ମିଛି ମିଛିକିଆ ଓ ତାଙ୍କର ଜାଗ୍ରତ ବାସ୍ତବ ଅନୁଭୂତି ନା ଆଉ କିଛି। ପୁଣି କିଛିଦିନ ଗଲେ ସେଭଳି ଦ୍ୱିଧା ଓ ପ୍ରଶ୍ନର ଅବକାଶ କି ଆଉ ଆସେ ନାହିଁ, ଜୀବନ ତାର ସାଧାରଣ ଗତିରେ ଚାଲିଥାଏ। କିନ୍ତୁ ଯେତେବେଳେ ତାଙ୍କର କୌଣସି ବିଷୟରେ ସମସ୍ୟା, ଜଞ୍ଜାଳ, ମନସ୍ତାପ କି ଦୁଃଖ ବଳାଏ, ନୈରାଶ୍ୟ ମାଡ଼ି ବସେ, ଲାଗୁଥାଏ ସତେ ଯେପରିକି ଆଲୁଅର ଶେଷ ଧାସକୁ ଲିଭାଇ ଦେବାକୁ ଚାରିଆଡ଼ୁ ଘଟି ଆସିଲାଣି ମେଘ ଅନ୍ଧାର, ସେତେବେଳେ ହଠାତ୍ ପୁଣି କେମିତି ତେଜି ଉଠେ ଆଶା ଓ ବିଶ୍ୱାସ, ଲାଗେ ସବୁ ସମସ୍ୟା ଦୂର ହୋଇଯିବ। ମନ ଭିତରେ ଲୁଚି ରହିଥାଏ ଉତ୍ପ୍ରେକ୍ଷା ଯେ ପୁଣି ସେହି ବିସ୍ମୟକର ଆନନ୍ଦ ମୁହୂର୍ତ୍ତଟି ଆସି ପହଞ୍ଚିଯିବ, ଯେତେବେଳେ ତାଙ୍କ ଆଗରେ ସେହି ଚଢ଼େଇଟି ଉଡ଼ୁଥିବାର ସେ ଦେଖିବେ, ସେ ପୁଣି ଅନ୍ୟ କେଉଁ ସ୍ଥାନ, ଅନ୍ୟ କେଉଁ ବେଳ, ତାପରେ ସତକୁ ସତ ସେ କେବେ କେଉଁଠି ଦିଶିଯାଏ। ଶଙ୍କର ମିଶ୍ରେ ମନେ ମନେ ପଛକୁ ଚାହିଁ ସ୍ମରଣ କରୁଥାନ୍ତି, ଅତୀତରେ କେବେ ଓ କେଉଁ କେଉଁ ସ୍ଥାନରେ ସେ ସେହି ସୁନ୍ଦର ଚଢ଼େଇଟିକୁ ଭେଟିଥିଲେ। ସେ ତ ସାଧାରଣ ନୁହେଁ କି ସବୁଠି ମିଳେ ନାହିଁ, ଦିଶେ ଲୋକାଳୟ ନଥିବା ଅଗ୍ନାଗ୍ନି ବନସ୍ତରେ, ନତୁବା ଜଙ୍ଗଲରୁ ଉଡ଼ି ଆସିଥିବା ସେହି ବିଚିତ୍ର ଚଢ଼େଇଟି ଅନ୍ୟ କେଉଁଠି ତୋଟା ଅରମା ବାଟରେ ହଠାତ୍ ହାବୁଡ଼ିଯାଏ, ତାପରେ ଲୁଚିଯାଏ, ତା ବି କେବେ କ୍ୱଚିତ୍, ଚାରିଆଡ଼ ନିର୍ଜନ ଓ ଚୁପଚାପ ଥିଲାବେଳେ ହିଁ ସେ ଦିଶେ। ସେଠି ସେତେବେଳେ ଅନ୍ୟ ଜନ୍ତୁ କି ଚଢ଼େଇ ବି ଦିଶନ୍ତି ନାହିଁ। କିନ୍ତୁ କେବେ ଦେଖିଥିଲେ? ଶଙ୍କର ମିଶ୍ର ସ୍ମରଣ କରିବାକୁ ମନେ ମନେ କ୍ଳାନ୍ତିକର ପରିଶ୍ରମ କରୁଥାନ୍ତି। ତାଙ୍କୁ ହେଲାଣି ବୟସ 73। ଏକଦା ବଳିଷ୍ଠ ଅତି କର୍ମଠ ଶରୀର ବାରମ୍ବାର ବ୍ୟାଧିର ଆଘାତରେ କ୍ଷୟ ହୋଇଗଲାଣି, କ୍ଷୀଣ ଦୁର୍ବଳ ଅପାରଗ। ଏକଦା ନାନା ଜଟିଳ ସମସ୍ୟାକୁ ଆଗ୍ରହରେ ଅନାୟାସରେ ଖୋଲି ଖୋଲି ଦେଖିପାରୁଥିବା ମନ ଟିକିଏ ମାନସିକ ପରିଶ୍ରମ କରିବାକୁ ଏବେ ପଛେଇ ଯାଏ। ଅଳ୍ପ ଭାବୁ ଭାବୁ କ୍ଳାନ୍ତ ହୋଇଯାଏ। ସ୍ମରଣ ଶକ୍ତି ଦୁର୍ବଳ ଓ ଟଳମଳ ଅଙ୍ଗେ ଲିଭାଇଥିବା କେତେ କଥା ବି ମନେ ପଡ଼େ ନାହିଁ। ଶଙ୍କର ମିଶ୍ର ବେଳେବେଳେ ଭାବନ୍ତି, ଏଇୟା ନା ନା ତା ବି ନୁହେଁ ପରା, ହଁ ହଁ ଏଇୟା ନା ନୁହେଁ ତ ମନେ ପଡ଼ୁନାହିଁ। ବିଚାର ବାଟ ଛାଡ଼ନ୍ତି, ଚେଇଁ ଚେଇଁ ସ୍ୱପ୍ନରେ ବୁଡ଼ନ୍ତି। ତହିଁରୁ ନିଜ ଅତୀତର ଜୀବନ ଅନୁଭୂତିରୁ ଯାହା କିଛି ଭାସି ଭାସି ଉଠେ। କେବେ ଦେଖିଥିବା ସେହି ଛୋଟ ଚଢ଼େଇଟିକୁ ଆଶ୍ରା କରି ମନେ ମନେ ଟାଣ କରି ମୁଠେଇ ଧରି ସେ ସେହିପରି ସ୍ୱପ୍ନୀଳ ଧ୍ୟାନରେ ମଜି ରହିଲେ ଓ ଅତୀତକୁ ହେଜିଲେ। କେବେ କେଉଁ ସ୍ଥାନରେ କି ପରିବେଶରେ ସେ ତାକୁ ଦେଖିଥିଲେ? ଗୋଟିଏ ସ୍ଥାନ ପରେ ଅନ୍ୟ ସ୍ଥାନ, ନିଜ ଜୀବନର ନାନା ସମୟର ନାନା ଚିତ୍ର ସବୁ ଉଏ ଆଉ ନିଭିଯାଏ। ଧ୍ରୁବ ହୋଇ ଆଗେ ଆଗେ ଦୂରରେ ଦିଶୁଥାଏ ସେହି ଚଢ଼େଇଟି। ଦିଶିଗଲା କେତେ କେତେ ଦୃଶ୍ୟ, ଅନୁଭବ ହେଲା କେତେ କେତେ ସ୍ମୃତି, ସୁଖର ଦୁଃଖର ପ୍ରକାର ପ୍ରକାର ଭାବର ଉଚ୍ଛ୍ୱାସ ତେଜି ଉଠିଲା। ଯେମିତି ଅକଳନ ଜଳ ବିସ୍ତୃତି ଉପରେ ଢେଉଟିମାନ ପୁଣି ଦବିଗଲା, ହଜିଗଲା, ପୁଣି ଉଭେଇଗଲା। କେତେ ଭାବ, କେତେ ରସ, କେତେ ସ୍ୱରର ସଙ୍ଗୀତ ଝଙ୍କୃତ ହୋଇ ଉଠିଲା। ପୁଣି ତୁନି ହେଲା, ସବୁ ଶୂନଶାନ। ପୁଣି କେବେ କେଉଁଠି ତାକୁ ଦେଖିଥିଲି? ଭାବୁ ଭାବୁ ଆଶାର ଆବେଗ କଅଁଳିଲା, ମନେ ପଡ଼ିଲା ଅନ୍ୟ ଦିନର ସ୍ମୃତି। ତା ସଙ୍ଗେ ସଙ୍ଗେ ଶଙ୍କର ମିଶ୍ର ଦେଖିଲେ ନିଜ ଯୌବନ ଦିନଠୁ ପ୍ରୌଢ଼ତ୍ୱ ଓ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ନାନା ଅବସ୍ଥା, ଯେତେବେଳେ କେଉଁଠି ହେଲେ ସେ ଚଢ଼େଇକି ଦେଖିଥିଲେ। ମନେ ପଡ଼ିଲା ପ୍ରଥମେ ଦେଖା ଆଦ୍ୟ ଯୌବନରେ। ଆଦ୍ୟ ଯୌବନ ସଙ୍ଗେ ସଙ୍ଗେ ଦେହରେ ଆସିଥିଲା ସ୍ୱାସ୍ଥ୍ୟ ଓ ବଳର ଜୁଆର, କ୍ରମେ କ୍ରମେ ଫୁଲି ଫୁଲି ବଢ଼ି ଉଠିଲା। ଯେମିତି ସେ ଦେଖି ଆସିଥିଲେ ପିଲାଦିନଠୁ ପୁରୀର ସମୁଦ୍ର କୂଳରେ ଜୁଆର ମାଡ଼େ, ତେଜିଆନ ହୋଇ ବଢ଼ି ଚାଲିଲା ଯୌବନ। କେତେ ବଳିଷ୍ଠ କର୍ମଠ ହେଲା ତାଙ୍କ ଶରୀର, ମନରେ ସେତେବେଳେ କି ଶକ୍ତି, କି ପ୍ରଫୁଲ୍ଲତା, କି ସାହସ, କି ତେଜ, କି ଆଶା, କି ସ୍ୱପ୍ନ। ସେହିପରି ବିତିଗଲା ପ୍ରୌଢ଼ତ୍ୱ, ସତେ ଯେପରି ସେ ଚିର ଯୁବା। କାହାରିକୁ ଭୟ ନଥିଲା, କୌଣସି ପ୍ରତିବନ୍ଧକକୁ ସେ ହଟୁନଥିଲେ, ପରିଶ୍ରମ କରିପାରୁଥିଲେ ଅକ୍ଳାନ୍ତ ଭାବେ, ସବୁବେଳେ ଆଶା ବିଶ୍ୱାସ ଅତୁଟ ରହିଥାଏ। କେବେ ସେ ଜୁଆର ଭଟ୍ଟା ପଡ଼ିଲା ଜଣାପଡ଼ିଲା ନାହିଁ, ଧୀରେ ଧୀରେ ପାହାଚେ ପାହାଚେ ତଳକୁ ତଳକୁ। ସେତେବେଳେ ବି ସେ କେଉଁଠି ଚଢ଼େଇକୁ ଦେଖିଥିଲେ? ତାପରେ ପାହାଡ଼ି ଝରଣାର ବଢ଼ି ଯେମିତି ଛାଡ଼ିଯାଏ, ପଥର ଓ ବାଲି ଉପରେ ଛାଡ଼ିଯାଏ ପାଣି ଚବ ଚବ ସରୁ ଧାରଟିଏ, ସେ ବି କ୍ରମେ ଶୁଖିଯିବ ପରା, ସେମିତି ଆସିଲା ଏ ବେଳ, ଯେପରିକି ମଳିନ କ୍ଳାନ୍ତ ସୂର୍ଯ୍ୟାସ୍ତ। ଆଉ କାହାର ଏ ହାଡ଼ ଚର୍ମମୟ କ୍ଷୀଣ ଦେହ, ସରୁ ସରୁ ହାତ ଗୋଡ଼, ସତେବା ନିର୍ଜୀବ ପିଣ୍ଡଟାଏ କେବଳ ଅଛି ଖାଲି ମୁଠାଏ ଖାଇବାକୁ ଓ ବ୍ୟାଧି ଦୁର୍ବଳତା ଅକ୍ଷମତାର କଷ୍ଟ ଭୋଗିବାକୁ। ଜିଭଟା ତଥାପି ସୁଆଦ ବାରିପାରେ ଓ ଲୋଡ଼େ ସେତିକି, କିଏ ଏଇଟା? ଶଙ୍କର ମିଶ୍ର ଭାବୁଥିଲେ, ଭାବୁଥିଲେ ଏଇ କ'ଣ ମୁଁ ଶଙ୍କର ମିଶ୍ର? ମୁହଁରେ ହସ ନଥାଏ, କେବେଠୁ ମୁଁ ହସି ନାହିଁଟି? ଆଗେ ପରା ହସର କୁହାଟ ଛାଡ଼ୁଥିଲି, କୌଣସି ବସ୍ତୁକୁ ବିଷୟକୁ ଆଉ ଆଗ୍ରହ ନାହିଁ, ସ୍ପୃହା ନାହିଁ, ସମସ୍ତଙ୍କଠୁ ଆଡ଼େଇ ଏକୁଟିଆ ନିଜକୁ ନିଜେ ଘେନି ଆମ୍ବିଳା ମୁହଁ କରି ବିଷର୍ଣ୍ଣ ହୋଇ ସମୟଟା ଟାଳିଦେବାକୁ ମନ ଡାକୁଛି। ନିଜକୁ ଭାବୁଛି ଏକୁଟିଆ ଅସହାୟ ଅଥର୍ବ ବୁଢ଼ାଟିଏ ସତେ ତ, କିଏ ବୁଢ଼ାଟା ମୋ ଆଗରେ? ନା 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 ଇଏ ମୁଁ ନୁହେଁ, ମୁଁ ତ ଶଙ୍କର ମିଶ୍ର, ଆଶା ଉଦ୍ଦୀପନା ବଳ ସାହସ ହସ ଆନନ୍ଦର ଭଣ୍ଡାର ସବୁ ବିନେ ଠିକଣାରେ ଖୋଜୁଛୁ ବୁଢ଼ା ଏଠି ସେ ନାହିଁ ଏଠି ମୁଁ ଶଙ୍କର ମିଶ୍ର ତୁ ଯା ଯା ତୁ ଶେଷ ଥର କେବେ ସେ ଚଢ଼େଇଟିକୁ ଦେଖିଥିଲେ ଟି କାଲି ପରି ଲାଗୁଛି ହଁ ସାତ ବର୍ଷ ହେଲାଣି ପରା ସେଥର କହିଲେ ନୀଳମାଧବ ଦେଖି ଯାଉ ଯାଉ ନୟାଗଡ଼ ଭିତରେ ଠାଏ ନିଛାଟିଆ ଜଙ୍ଗଲରେ କାର୍ଟା ରଖା ହୋଇଥିଲା ଡାକବଙ୍ଗଳା ହତାରେ ଓ ମୁଁ ସେଭାକ ବଣରେ ଏକୁଟିଆ ବୁଲି ବୁଲି ଏଣେ ତେଣେ ଉଣ୍ଡୁଥିଲି ଦିନ ଚାରିଟା ହେବ କିନ୍ତୁ ସେ ସେଠିକା ବାସିନ୍ଦା ନୁହେଁ ନିଶ୍ଚୟ ଉଡ଼ି ଉଡ଼ି ଆସିଥିବ ବାଲିଗୁଡ଼ା ମାଳ ଅଭ୍ୟନ୍ତରରୁ ଦଶପଲା ଅରଣ୍ୟ ବାଟେ ସେହିପଟେ ତା ଘର ଓ ଦକ୍ଷିଣରେ ଉତ୍ତରରେ ଯେତେ ସବୁ ବଡ଼ ବଡ଼ ଉଚ୍ଚ ପର୍ବତମାଳା ଅଛି ସେଇଠି ପୁଣି ମୁଁ ଯିବି ସେହିସବୁ ମାଳକୁ ମୁଁ ସେଠି ଯେତେ ଯେଉଁଠି ପ୍ରକାରର ମୂଲ୍ୟବାନ ଧାତୁଦ୍ରବ୍ୟର ଖୋଜି ସନ୍ଧାନ କରିଥିଲି ସେ କାମ କ'ଣ ପୁରା ସରିଲାଣି ଆହୁରି ତ ବହୁତ ବାକି ଅଛି ମୁଁ ପୁଣି ଯିବି ସେହି କାମରେ ସେହି ଅଗ୍ନାଅଗ୍ନି ବନସ୍ଥ ଭିତରେ ହାବୁଡ଼ିବି ପୁଣି ସେହି ଚଢ଼େଇକୁ ଶାଳ ଗଛ ମୂଳେ ନିଶବ୍ଦ ନିଷ୍ପନ୍ଦ ହୋଇ ମୁଁ ଠିଆ ହୋଇଯିବି ବେଳେବେଳେ ବଣୁଆ ହାତୀ ଯେମିତି ଠିଆ ହୋଇଯାଏ ଓ ତାକୁ ଦେଖି ପାହାଡ଼ ଚଢ଼ାର କ୍ଲାନ୍ତି ଭୁଲିବି ମୋର ଝାଳ ସରସର ମୁହଁରେ ବାଜୁଥିବ ସୁଲୁସୁଲିଆ ପବନ କୁରେଇ ଫୁଲର ବାସ୍ନାରେ ଭାରି ଭାରି ଆଉ କେତେ ସଜ କେଡ଼େ ଶୀତଳ ସାଙ୍ଗର ଲୋକେ ସେ ତ ପଛରେ ଧଇଁ ସଇଁ ହେଉ ଆସୁଥିଲେ କେବେ କିଏ ଚାଲିପାରିଛି ମୋ ସାଙ୍ଗରେ ପାଦ ପକେଇ ଭଲା ଦିଶୁଥାଏ ଢେଉ ପରି ପାହାଡ଼ ମାଳ ପାହାଡ଼ ଉପରେ ପାହାଡ଼ ତା ଉପରେ ବିମାନ ପରି ଖଞ୍ଜା ହୋଇଛି ପାହାଡ଼ ମନରେ ଗୋଟାଏ ଉଲ୍ଲାସର ତାତି ଆଁ କରି ବୁଢ଼ା ଶଙ୍କର ମିଶ୍ର ଦାଣ୍ଡପିଣ୍ଡାରେ ଚୌକିରେ ବସି କାନ୍ଥକୁ ଆଉଜି ଢୁଳେଇ ପଡ଼ିଥିଲେ।